ହ୍ୟାଲୋ, ମୋ ନାଁ ହଉଛି ଚନ୍ଦ୍ରକାନ୍ତ ମଲ୍ଲିକ। ମୁଁ 66 ନମ୍ବର ୱାର୍ଡରୁ କହୁଛି, ସୁକବିହାର। ଆଉ ପାଣି ଆସୁନି, ଆଉ ବହୁତ ପ୍ରୋବ୍ଲେମ ହଉଛି। ଆଉ ଆପଣ କେମିତି ପାଣି 24 ଘଣ୍ଟା ଛାଡ଼ିବା ପାଇଁ ଟିକେ ବ୍ୟବସ୍ଥା କରନ୍ତୁ, ନହେଲେ ଆମେ ବହୁତ ହଇରାଣ ହଉଛୁ। ଏତିକି ମୁଁ କହୁଛି ସାର୍, ଆଉ ମୋର ଅନୁମତି।